ମାପରୁ ସବୁ ଲୋକମାନଙ୍କେ ଆରେ ସବୁଯାକ ଜିନିଷ୍କେ ବନାଇଲା। ଯେଡ଼ି ବେଲେ ତମେ ତାକେ କହିବାସ୍, ସେ ତମର କଥା ଶୁଣସି, ସେ ତମକେ ସାହାଯ୍ୟ କରସି। ଯୀଶୁ ଖ୍ରୀଷ୍ଟ ମାପରୁ ଆଏ, ମାପରୁ ତମକେ ପ୍ରେରମ କରସି ଆଛେ, ଆରେ ସେ ମିଶା ଇଚ୍ଛା କରସି ଆଛେ କି ତମେ ମନ ମିଶା ତାକେ ପ୍ରେରମ କରା। ଯଦି ତମେ ମାପରୁକେ ପ୍ରେରମ କରବାସ୍, ତେବେ ତମେ ଖରାପ କାମ ନାଇଁ କରାସ। ମାପରୁ ଖରାପ ଭାବବାଏ, ଯେଡ଼େ ଦାଏ ତମେ ଖରାପ କାମ କରଲେ ବେଲେ ମାପରୁ କହିବାଇ ଆଛେ, ତମେ ସବୁ ରକମର ପାପ ଥାନ୍ନୁ, ଆରେ ନୀତି ନିୟମ ଥାନ୍ନୁ, ଆରେ ସବୁ ଖରାପ ଅଭ୍ୟାସ ଥାନ୍ନୁ ଉଠି ଆସା, ସେ ସବୁକେ ଛାଡ଼ି ଦିଆସ୍। ତେବେ ମୁଇଁ ତମକେ ମୋର ଲକ୍ କରବି, ମୁଇଁ ତମର ବୁଆ ହେବି, ଆରେ ତମେ ମନ ସବୁ ମୋର ପିଲାଟକି ହେବାସ୍। ଜନ ମନ ମାପରୁର ପିଲାଟକି ହେବାଏ, ସେ ମନ ନୂଆ ଲକ୍ ହେବାଏ, ଆଗେ ଖରାପ କାମକେ ସେ ମନ ପ୍ରେରମ କରତେ ରେଲାଏ। ଯୀଶୁ ମାପୁରୁ କହିଲା, ମୁଇଁ ସତ୍ କଥା ତମକେ କହିବି ଆଛେ, ତମେ ଆହୁରି ଗୋଟେ ଥର ଜଲମ ନେବାକେ ପଡ଼ସି। ଯେଡ଼ ଦାଏ ଆମେ ଯୀଶୁ ମାପୁରୁକେ ବିଶ୍ୱାସ କରବୁ ଆଛୁ, ଆରି ତାକେ ଆମର ଜୀବନ୍ତି ଠାନ୍ ଦେବୁ ଆଛୁ, ତେବେ ଆମେ ନୂଆ ଜଲମ ନେବୁ ଆଛୁ। ଆମେ ମାପୁରୁ ଥାନ୍ନୁ ଜନମ ନେଲୁ ଆଛୁ, ଆରି ମାପୁରୁର ଜୀବନ ଆମର ଲଗେ ଆଛେ। ଆମେ କାହିଁ କାଜେ ମାପୁରୁକେ ଶ୍ରଦ୍ଧା କରବାର, ତାକର କଥା ମାନବାର? ଯୀଶୁ ମାପୁରୁକେ କୁହା କି ସେ ପାପ ଥାନ୍ନୁ ତମକେ ରକ୍ଷା କରବାଏ। ପାପ ବୋଲେ କାହିଁଟା ଜାନାସ? ମିଚ କହିବାଟା, ଚର୍ବାଟା, ଖରାପ କଥା କହିବାଟା, ଖରାପ କଥା ଭାବବାଟା, ଆରେ ଭିନ୍ ଦେବତାକେ ପୂଜା କରବାଟା ପାପ ଆଏ। ଆମେ ଖାଲି ଗୋଟେକ ମାପୁରୁକେ ମନର କଥା କହିବାର, ଯୀଶୁ ମାପୁରୁକେ, ଯୀଶୁ ମାପୁରୁ ଆକା ବାଟାଏ ସ୍ୱର୍ଗେ ଯିବାକେ, ସେ ଆକା ବାଟାଏ। ତମେ କେବେ ମିଶା ଭିନ୍ ଦେବତାକେ ପୂଜା ନାଇଁ କରବାସ୍, ଆରେ ମୁଣ୍ଡିଆ ନାଇଁ ମାରବାସ୍, ମାତର ମାପୁରୁକେ ଆକା ପୂଜା କରବାସ୍। ମାପୁରୁ ଆମର ବୁହା ଆଏ, ଆରେ ଯୀଶୁ ଆଏ, ଆରେ ପବିତ୍ର ଆତ୍ମା ଆଏ। ଏଟା ହେତୁ ରକା, ଯେଡ଼େକ ବେଲେ ତୁମେ ପ୍ରାର୍ଥନା କରବାସ୍, ତମର ଟଣ୍ଡେ କନି ମିଶା ଭିନ୍ ଦେବତାର ନା ନାଇଁ କହିବାସ୍, ଖାଲି ମାପୁରୁ ଆକା ପାପକେ କ୍ଷମା କରବାଏ। ଯୀଶୁ ମାପୁରୁ ତାକର ବନିକେ କୁର୍ଷ କାଟେ ଢାଲି କରି ଆମର ପାପକେ କ୍ଷମା କରଲାଏ। ତାକର ବନି ନାଇଁ ଢାଲି ରେଲେ ଆମର ପାପ କ୍ଷମା ନାଇଁ ହେତା, ଆରେ ଆମେ ରକ୍ଷା ନାଇଁ ପାଇତୁ। ତମେ ନିଜେ ମାପୁରୁକେ ପ୍ରାର୍ଥନା କରି ପାରବାସ୍, ଯୀଶୁ ଆରି ପବିତ୍ର ଆତ୍ମା ସିଧା ତମର କାତାକେ ମାପୁରୁ ଲଗେ ନେବାଏ। କେବେ କନି ଫଟୁକେ ଚିତରକେ ପ୍ରାର୍ଥନା ନାଇଁ କରବାସ୍, ସେ ମନ ତମକେ ସାହାଯ୍ୟ ନାଇଁ କରିପାରେ, ସେ ମନ ହିଣ୍ଡବାକେ ନାଇଁ ପାରେ, ଆରେ କାତା ହେବାକେ ନାଇଁ ପାରେ। ମାପୁରୁ ମାତର ଗୋଟେକ ଲୋକ ସେ ଏକା ତମକେ ସାହାଯ୍ୟ କରବାଏ। ଏଟା ଖାଲି ଗୋଟେକ ନା, ଯୋନ୍ ନା ଆମକେ ରକ୍ଷା କରସି, ଆରେ ସେ ନା ହେଲା ଯୀଶୁ ନା। ସେ ନା କେ ଡାକା, ତେବେ ତମେ ରକ୍ଷା ପାଇବାସ୍। ପାପକେ ଛାଡ଼ା, ଆରେ ମାପୁରୁକେ କୁହା ମୁଇଁ ଖରାପ କାମ କରତେ ରେଲି, ଆରେ ମାପୁରୁକେ ଧନ୍ୟବାଦ ଦେଇ କରି କୁହା ଆମର ଲାଗି ଯୀଶୁକେ ଇ ଜଗତି ପାଟାଇଲାସ୍, ଆମର ଲାଗି ମାଡ଼ ଖାଇବାକେ, ଆରେ ମରବା କାଜେ ଯୀଶୁ ମାପୁରୁ ମରଲା, ଆରେ ମରି କରି ଆହୁରି ଉଠଲା। ଆରେ ତାକର ସଙ୍ଗାଡ଼ି ମନକେ କହିଲା, ଆରେ ସେ ମନ ତାକେ ଦେଖଲାଏ ସେ ବାଦଲି ଉପରେ ସ୍ୱର୍ଗତି ଯିବାଟା, ସେ ଏବେ ସ୍ୱର୍ଗତି ଯିବିନେ ଆଚେତ, ଆରେ ଆମର କାଜେ ହାଇତି ପ୍ରାର୍ଥନା କରବାଇ ଆଚେତ। ସେ ତମକେ ଜାନେତ, ସେ କହିଲାନି ମୋର ଲଗେ ଆଶା, ମୁଇଁ ତମକେ ଠେଗିଲି ନାଇଁ ଦେଇ। ଯୀଶୁକେ କୁହା, ମୁଇଁ ତମର ଲଗେ ଆଇଲିନି, ମୋକେ ତମର ପିଲା କରା, ମୁଇଁ ତମକେ ବିଶ୍ୱାସ କରିବି ଆଛେ।